ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ରାୟଗଡ଼ା ରେଲମଣ୍ଡଳ ଭବନର ଆଭାସୀ ଜରିଏ ଭିତ୍ତିପ୍ରସ୍ତର ସ୍ଥାପନା କଲେ ପ୍ରଧାନମନ୍ତ୍ରୀ। କହିଲେ ବିକଶିତ ଭାରତର ସଂକଳ୍ପ ପୂରା କରବାର୍ ଲାଗି ରେଳବାଇ ବିକାଶ ଜରୁରୀ। ରାଜ୍ୟ ଆଜ ମୂଲ ହେଲା ଜାତୀୟ ଚିଲିକା ବିହଙ୍ଗ ଉତ୍ସବ। ସମ୍ବଲପୁର ବିର୍ସାମୁଣ୍ଡା ପଡ଼ିଆନ ଚାଲିଥିବା ସମ୍ବଲପୁର ଲୋକ ମହୋତ୍ସବ ଆଜି ହେଉଛି ଉଦ୍ଯାପିତ। ଆଉ ହକି ଇଣ୍ଡିଆ ଲିଗ୍ ଥି ସୁରମା ହକି କ୍ଲବ ଆର୍ ଦିଲ୍ଲୀ ଏସ୍ଜି ପାଇପର୍ସ ଭିତରେ ଆଜ ହେବା ଖେଲ। ଏଥର ପୂରା ଖବର। ବିକଶିତ ଭାରତର ସଂକଳ୍ପ ପୂରା କରବାର୍ ଲାଗି ଦେଶେ ରେଳବାଇର ବିକାଶ ବହୁତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆଜ ଆଭାସୀ ଜରିଏ ପ୍ରଧାନମନ୍ତ୍ରୀ ପୂର୍ବତଟ ରେଳବାଇର ରାୟଗଡ଼ା ରେଳମଣ୍ଡଳ ଭବନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନା ସହିତ ନୂଆ ଜମ୍ମୁ ରେଳ ଡିଭିଜନ ଆର୍ ତେଲେଙ୍ଗାନାର ଚାର୍ଲାପଲ୍ଲୀ ନୂଆ ଟର୍ମିନାଲ ଷ୍ଟେସନର ଉଦ୍ଘାଟନ ଅବସରରେ ସେ କହିଛନ୍, ଇସବୁ ପ୍ରକଳ୍ପମାନଙ୍କ ଜରିଏ ନୂଆ ନିଯୁକ୍ତି ସୃଷ୍ଟି ଆର୍ ଭିତ୍ତିଭୂମିର ବିକାଶ ସାମାଜିକ ଅର୍ଥନୈତିକ ବିକାଶ ସହିତ ପର୍ଯ୍ୟଟନକେ ତହକାବା। ରାୟଗଡ଼ା ରେଳମଣ୍ଡଳ ଭବନ ତିଆରି ହେଲେ ଓଡ଼ିଶା ଆନ୍ଧ୍ରପ୍ରଦେଶ ଆର୍ ଆଖରପାଖର ଇଲାକାର ଭିନ୍ ଭିନ୍ କ୍ଷେତ୍ରଥି ବିକାଶ ହେଇପାରବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍।
ଭଗବାନ ଜଗନ୍ନାଥ କେ ଆଶୀର୍ବାଦ ସେ ହମାରେ ଓଡ଼ିଶା କେ ପାସ ପ୍ରାକୃତିକ ସଂସାଧନ କା ଭଣ୍ଡାର ହେ। ଇତନା ବଡ଼ା ସମୁଦ୍ରୀ ତଟ ମିଲା। ଓଡ଼ିଶା ମେ ଇଣ୍ଟରନ୍ୟାସନାଲ ଟ୍ରେଡ କି ପ୍ରବଳ ସମ୍ଭାବନା ହେ। ଆଜ ଓଡ଼ିଶା ମେ ରେଲୱେ କେ ନୟେ ଟ୍ରାକ ସେ जुड़े लगभग अनेकों प्रोजेक्ट पर काम चल रहा। इन पर 70,000 करोड़ रुपए से अधिक का निवेश हो रहा। राज्य में 7 गतिशक्ति कार्गो टर्मिनल शुरू किए गए जो व्यापार और उद्योगों को बढ़ावा दे रहे हैं। आज भी उड़ीसा में जिस रायगढ़ रेल मंडल का शिलान्यास किया गया है, इससे प्रदेश का रेलवे इंफ्रास्ट्रक्चर और मजबूत होगा। इससे उड़ीसा में पर्यटन, व्यापार और रोजगार को बढ़ावा मिलेगा। खास तौर पर इसका बहुत लाभ उस दक्षिण ओडिशा को मिलेगा जो जनजातीय परिवारों की संख्या ज्यादा है।
रायगड़ा रेल मंडल रा भित्ति प्रस्तर स्थापना अवसर रेलवाई पड़िया ठाने गोटे खास कार्यक्रम हो जाए। इथि रेल मंत्री अश्विनी वैष्णव जोग देते। इ अवसर मुख्यमंत्री मोहन चरण माझी, रेलवाई आर खाद्य प्रक्रियाकरण शिल्प मंत्रणालय राष्ट्रमंत्री रवनीत सिंह बिटू, सांसद सप्तगिरी उल्लाका, बलभद्र माझी आर विधायक आपल स्वामी କାଡ୍ରାକା ପ୍ରମୁଖ ଯୋଗ ଦେଇଥିଲେ। ଇନ ଜଣେଇ ଦିଆଯାଇପାରେ ଯେ ଆଇବା 3 ବରଷ ଭିତରେ ଇ ରେଲ ଡିଭିଜନ କାର୍ଯ୍ୟକ୍ଷମ ହେବା ବୋଲି ଜଣାପଡ଼ିଛି। ଇଥି ସେ ଅଞ୍ଚଳର ବିକାଶ ହେବାର ସହିତ ଯା ଆସ୍ ଆର୍ ବାଣିଜ୍ୟ କ୍ଷେତ୍ରଟି ବିକାଶ ହୋଇପାରବା। ରାୟଗଡ଼ାଠାରେ ରେଳମଣ୍ଡଳ ଭବନର ଶିଳାନ୍ୟାସ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଆର୍ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା 5 ନମ୍ବର ଜାତୀୟ ଚିଲିକା ବିହଙ୍ଗ ଉତ୍ସବକେ ଉଦ୍ଘାଟନ କରିଛନ୍। ଇ ଉତ୍ସବ 12 ତାରିଖ ତକ୍ ଚାଲବା। ଇ ବଛର ପ୍ରବାସୀ ଭାରତୀୟମାନେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସାଡର ହେବେ। ଆଇବା 8-10 ତାରିଖ ତକ୍ ହେବାର୍କେ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀଥି ଓଡ଼ିଶାକେ ଆସୁଥିବା ଅତିଥିମାନଙ୍କୁ ଚିଲିକା ବୁଲାବାର ସହିତ ବିଦେଶରୁ ଆସୁଥିବା ପକ୍ଷୀମାନଙ୍କୁ ସେମାନେ ଦେଖିପାରିବେ। ଏଥିଲାଗି ଜଙ୍ଗଲ ବିଭାଗ ଆର୍ ପର୍ଯ୍ୟଟନ ବିଭାଗ ତରଫୁ ଖାସ୍ ବ୍ୟବସ୍ଥା କରାଯାଇଛି। ଇ ଉତ୍ସବଥି ପକ୍ଷୀ ଦର୍ଶନ, ଓଡ଼ିଶା ବାର୍ଡସ୍ କନକ୍ଲେଭ, ପକ୍ଷୀ ପଦଯାତ୍ରା, ବନ୍ୟପ୍ରାଣୀଙ୍କର ଉପରେ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ସମ୍ମିଳନୀଥି ବିଶେଷଜ୍ଞମାନଙ୍କର ଆଲୋଚନା ଆର୍ କର୍ମଶାଳା କାର୍ଯ୍ୟକ୍ରମ ଭିଲ୍ ହେବା। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି 2 ନମ୍ବର ଖେପ୍ ଆବେଦନ ଆଇଷ୍ଠାନୁ ମୂଲ ହୋଇଛି। ଆଇବା 27 ତାରିଖ ତକ୍ ଏ ପ୍ରକ୍ରିୟା ଚାଲବା। msp.odisha.gov.in ଜରିଏ ପୁରସ୍କାର ଲାଗି ଆବେଦନ କରାଯାଇପାରବା। ଇତାର ଅଧୀନଥି ଶିକ୍ଷକ ପୁରସ୍କାର, ମାଧ୍ୟମିକ ବିଦ୍ୟାଳୟ, ପୁରାତନ ଛାତ୍ରଛାତ୍ରୀ କମିଟି, ଗ୍ରାମ ପଞ୍ଚାୟତ, ପ୍ରାଥମିକ ବିଦ୍ୟାଳୟ, ପ୍ରଧାନ ଶିକ୍ଷକ ଆର୍ ବିଦ୍ୟାଳୟ ପରିଚାଳନା କମିଟି ବାଗି ବର୍ଗଥି ଶିକ୍ଷା ପୁରସ୍କାର ଦିଆଯିବା। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ସାତକୋଶିଆନ ଆଇଷ୍ଠାନୁ ମଗର ଗନ୍ତି ମୂଲ ହୋଇଛି। ଆଇଷ୍ଠାନୁ 3 ଦିନ ତକ୍ ସକାଳର 6 ବଜେନୁ ମଧ୍ୟାହ୍ନର 12 ବଜେ ତକ୍ ଗନ୍ତି ଚାଲବା ବୋଲି ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍। ବନାଞ୍ଚଳର ମଣିଭଦ୍ରାଠାନୁ ମାରଡ଼ା ପଦ୍ମାବତୀ ତକ୍ 3 ଟିମ୍ ଗନ୍ତି କାମଥି ଲାଗିଛନ୍। ହେନ୍ତା 17 ଆର୍ 18 ତାରିଖ ଦିନ ଚଢ଼େଇ ଗନ୍ତି ହେବା ବୋଲି ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ଆଜି 4 ନମ୍ବର ଦିନେ ମଥୁରା ନଗରୀନ ବାଣାସୁର ପରାଜୟ, ଷଡ଼ମଲ୍ଲଙ୍କର ମୃତ୍ୟୁ ଖବର ଲାଗି କଂସ ମହାରାଜଙ୍କର ଶୋକ, ରାଣୀ ପଦ୍ମାବତୀଙ୍କର ଧନୁଶ୍ରୀ ଉଷା ଲାଗି ପ୍ରସ୍ତୁତି, ପୁତନା, ବକା, ସକଟା, ତୃଣା, ଧେନୁ, ଷଣ୍ଢାସୁର, ଷଡ଼ମଲ୍ଲଙ୍କୁ ଗୋପପୁର ପ୍ରେରଣ, ମୁକ୍ତେଶ୍ୱର ବାବାଙ୍କ ରୁଦ୍ରାଭିଷେକ ବାଗି ଦୃଶ୍ୟ ଅଭିନୟ ହେବା। ସେଆଡ଼େ ଗୋପପୂର୍ଣ୍ଣ କୃଷ୍ଣଙ୍କର ବାଲ୍ୟଲୀଳା, କଂସ ପଠେଇଥିବା ରାକ୍ଷସମାନଙ୍କର ବଧ ଆର୍ ନନ୍ଦୋତ୍ସବ ଦୃଶ୍ୟ ଅଭିନୟ ହୋଇଛି। ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଲାଗି ମଥୁରା ନଗରୀ ନଥିବା ସବୁ ଶିକ୍ଷାନୁଷ୍ଠାନମାନଙ୍କର ସମୟ ବଦଳାଯାଇଛି। ଜବର ଭିଡ଼ ଆର୍ ଟ୍ରାଫିକ୍ ସମସ୍ୟାକେ ନଜରଠି ରଖିକରି ଆଇବା 13 ତାରିଖ ତକ୍ ସକାଳର 8 ବଜେନୁ ଦିନର 1 ବଜେ ତକ୍ ବିଦ୍ୟାଳୟମାନ ଖୋଲା ରହିବା। 13 ତାରିଖ ଉତ୍ରୁ ସବୁ ଶିକ୍ଷାନୁଷ୍ଠାନ ଆଘରବାଗି କାମ କରବା ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍। ସମ୍ବଲପୁରର ବିର୍ଷାମୁଣ୍ଡା ପଡ଼ିଆଠାରେ ଗଲା 3 ଦିନ ହେଲା ଚାଲିଥିବା ସମ୍ବଲପୁର ଲୋକ ମହୋତ୍ସବ 2025 ଆଜି ଉଦ୍ଯାପିତ ହେଉଛି। ମା ସମଲିଙ୍କର ପୂଜା ଉତ୍ରୁ ସାଂସ୍କୃତିକ କାର୍ଯ୍ୟକ୍ରମଟି ଉଦ୍ଯାପନୀ ସନ୍ଧ୍ୟା ଗଜଗଜାବା। ଆଜି ସକାଳର 10 ବଜେନୁ 2 ବଜେ ତକ୍ ପହିଲା ଅଧିବେଶନଟି ଆଲୋଚନା ଚକ୍ର ଆର୍ 2 ନମ୍ବର ଅଧିବେଶନ 2 ବଜେନୁ କବିତା ପାଠୋତ୍ସବ ହୋଇଥିଲା। ସିଆଡ଼େ ଆଇବା କାଲିଠାରୁ 2 ଦିନିଆ ଯୁବ ମହୋତ୍ସବ ମୂଲ ହେବା। ଦେବଗଡ଼ ଜିଲ୍ଲାର ବାରକୋଟଠାରେ ନୂଆ ଜେଏମ୍ଏଫ୍ସିର ସ୍ଥାୟୀ କୋଠା ଆର୍ ରିୟାମାଲ ଜେଏମ୍ଏଫ୍ସି କୋର୍ଟ କର୍ମଚାରୀଙ୍କ ଲାଗି ଘର ଓକିଲ ସଂଘର କୋଠାର ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଆଭାସୀ ଜରିଏ ଇତାର ଶିଳାନ୍ୟାସ କରିଛନ୍। ହାଇକୋର୍ଟ ବିଲ୍ଡିଂ କମିଟିର ଅଧ୍ୟକ୍ଷ ସଙ୍ଗମ କୁମାର ସାହୁ ଆର୍ ଦେବଗଡ଼ ଜିଲ୍ଲା ବିଚାର ବିଭାଗ ଦାୟିତ୍ୱରେ ଥିବା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଭି ନରସିଂହବିଲ୍ ଉପସ୍ଥିତ ଥିଲେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜ ମିଲିତ ଜନଶୁଣାଣି ଶିବିର ହୋଇଯାଇଛି। ଜିଲ୍ଲାପାଳ ଆର୍ ଏସ୍ପି ଶିବିରମାନଙ୍କେ ଉପସ୍ଥିତ ରହିକରି ଅଭିଯୋଗମାନଙ୍କର ସମାଧାନ କରବାର ସହିତ ଦରକାରୀ ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲା ଧନକୁଡ଼ା ବ୍ଲକ୍ଠାରେ ସମ୍ବଲପୁର ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକଙ୍କ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରନ 47 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି ଜିଲ୍ଲାପାଳ ଆର୍ ଏସ୍ପି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ହେନ୍ତା ମହାନଗର ନିଗମ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଟି ରାସ୍ତା ଡ୍ରେନ୍ ଆର୍ ପାର୍କ ଉପରେ 4 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରଟି 19 ଅଭିଯୋଗ ଗ୍ରହଣ ହୋଇଥିଲା। ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ଅଭିଯୋଗ ସବୁ ଶୁଣିକରି ତୁର୍ତ୍ତି ସମାଧାନ ଦିଗେ କାମ କରବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୌଦ୍ଧ ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକଙ୍କ ଜନଶୁଣାଣି ଶିବିରଟି 38 ଅଭିଯୋଗ ଆସିଥିଲା। ସେ ଭିତରୁ 26 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରଟି 69 ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ଆର୍ ଏସ୍ପି ଅଭିଯୋଗ ଶୁଣିକରି ସମାଧାନ ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋନପୁର ବ୍ଲକ କାର୍ଯ୍ୟାଳୟନ ଅତିରିକ୍ତ ଜିଲ୍ଲାପାଳ ଆର୍ ଏସ୍ପିଙ୍କ ଜନଶୁଣାଣି ଶିବିର ହୋଇଯାଇଛି। ଏଥି 29 ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା। ତୁର୍ତ୍ତି ସମାଧାନ ଲାଗି ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭା କକ୍ଷନ ହୋଇଥିବା ଜନଶୁଣାଣି ଶିବିରଟି 88 ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ଆର୍ ଏସ୍ପି ଅଭିଯୋଗମାନଙ୍କର ଶୁଣାଣି କରିଥିଲେ। ବୌଦ୍ଧ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଆର୍ ବୌଦ୍ଧ ବରିଷ୍ଠ ନାଗରିକ ମଞ୍ଚ ତରଫୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ଉଦ୍ଦେଶ୍ୟକୁ ଟ୍ରାଫିକ୍ ନିୟମ ପାଳନ ଲାଗି ସଚେତନ କରାଯାଇଛି। ଜିଲ୍ଲାନ ଇହାଦେ ବୌଦ୍ଧ ମହୋତ୍ସବ ଆର୍ ପଲ୍ଲୀଶ୍ରୀ ମେଳା ଲାଗି ଜବର ଭିଡ଼ ଲାଗି ରହିଛି। ହେଥିର୍ଲାଗି ଗାଡ଼ି ଚଳାଚଳ ବେଲ୍କେ ଲୁକୁ ଅତ୍କା ସତର୍କ ରହିବାରକେ ସହରର ବିଜୁ ପଟ୍ଟନାୟକ ଛକଠାରେ ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀ ଆର୍ ବରିଷ୍ଠ ନାଗରିକମାନେ ସଚେତନ କରାଇଛନ୍। ସୋନପୁରର ରାମେଶ୍ୱର ଷ୍ଟାଡିୟମ୍ର ସୁବର୍ଣ୍ଣପୁର ଲୋକ ମହୋତ୍ସବ ଆଜ ବେଲବୁଡ଼େ ଉଦ୍ଘାଟିତ ହୋଇଛି। ଏଥି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖିଆ କୁନୁଆ ଭାବେ ଯୋଗ ଦେଇକରି ସୁବର୍ଣ୍ଣ ଲୋକ ମହୋତ୍ସବ ସୁବର୍ଣ୍ଣପୁର ମାଟିର ଅସ୍ମିତା ବୋଲି କହିଛନ୍। ଜିଲ୍ଲାପାଳ ଅନ୍ୟା ଦାସକର ଅଧ୍ୟକ୍ଷତାତି ହୋଇଥିବା ଲୋକ ମହୋତ୍ସବଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବୀର ମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଯୋଗ ଦେଇଥିଲେ। ରାଜ୍ୟ ସରକାର ଆଲୁ ଚାଷ ଉପରେ ଗୁରୁତ୍ୱ ଦେଉଛନ୍। କୃଷିମନ୍ତ୍ରୀଙ୍କ ସହିତ ଏ ବାବଦେ ଆଲୋଚନା ଉତ୍ରୁ ଇ ବଛର 6 ଲକ୍ଷ ମେଟ୍ରିକ୍ ଟନ୍ରୁ ଅତ୍କା ଆଲୁ ଚାଷ କରାଯିବା ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ରାଉରକେଲା ବିର୍ଷାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ର ସୁରମା ହକି କ୍ଲବ ଆର୍ ଦିଲ୍ଲୀ ଏସ୍ଜି ପାଇପର୍ସ ଭିତରେ ମ୍ୟାଚ୍ ହେବା। ରାତିର 8:15 ଖେଲ୍ ମୂଲ ହେବା। ଶେଷ ମୁଖ୍ୟ ଖବର ଫେରଖାଏ। ରାୟଗଡ଼ା ରେଲମଣ୍ଡଲ ଭବନର ଆଭାସୀ ଜରିଏ ଭିତ୍ତିପ୍ରସ୍ତର ସ୍ଥାପନା କଲେ ପ୍ରଧାନମନ୍ତ୍ରୀ। କହିଲେ ବିକଶିତ ଭାରତର ସଂକଳ୍ପ ପୂରା କରବାର ଲାଗି ରେଳବାଇର ବିକାଶ ଜରୁରୀ। ରାଇଜେ ଆଜ ମୂଲ ହେଲା ଜାତୀୟ ଚିଲିକା ବିହଙ୍ଗ ଉତ୍ସବ। ସମ୍ବଲପୁର ବିର୍ଷା ପଡ଼ିଆଠାରେ ଚାଲିଥିବା ସମ୍ବଲପୁର ଲୋକ ମହୋତ୍ସବ ଆଜ ହେଉଛି ଉଦ୍ଯାପିତ। ଆଉର୍ ହକି ଇଣ୍ଡିଆ ଲିଗ୍ ଥି ସୁରମା ହକି କ୍ଲବ ଆର୍ ଦିଲ୍ଲୀ ଏସ୍ଜି ପାଇପର୍ସ ଭିତରେ ଆଜ ହେବା ଖେଲ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।